ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରତି ରାଜ୍ୟରେ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଅପରେସନ୍ ସିନ୍ଦୁର ସମ୍ପର୍କରେ କୂଟନୈତିକ ସ୍ତରୀୟ ଆଲୋଚନା ପାଇଁ ରୁଷରେ ପହଞ୍ଚିଲେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଖେଲୋ ଇଣ୍ଡିଆ ଉତ୍ତର ପୂର୍ବାଞ୍ଚଳ କ୍ରୀଡ଼ାର ଶୁଭାରମ୍ଭ ହେବା ନେଇ ସୂଚନା ଦେଲେ କ୍ରୀଡ଼ାମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରତି ରାଜ୍ୟରେ ଅତି କମ୍ରେ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ବିକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ କହିଛନ୍ତି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦର ଦଶମ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଏହିସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଏବଂ ଭିତ୍ତିଭୂମିର ବିକାଶ କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦି ଏକ ରାଜ୍ୟ ଏକ ବିଶ୍ୱଶ୍ରେଣୀୟ ପର୍ଯ୍ୟଟନସ୍ଥଳୀ ଉପରେ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଏହା ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ କରିବା ଲାଗି ସହାୟତା କରିବ। ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ରହିବା ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ଭାରତ ଦ୍ରୁତ ସହରୀକରଣ ଦିଗରେ ଅଗ୍ରସର ହେଉଛି। ବିକାଶ ନବସୃଜନ ଏବଂ ଦୀର୍ଘସ୍ଥାୟିତ୍ୱକୁ ସହରଗୁଡ଼ିକର ବିକାଶର ଇଞ୍ଜିନ୍ ଭାବେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏକତ୍ର ହୋଇ ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କଲେ ସମସ୍ତ ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ। ରାଜ୍ୟ ବିକଶିତ ହେଲେ ଭାରତ ମଧ୍ୟ ବିକଶିତ ହୋଇପାରିବ। ଏହା ହେଉଛି 140 କୋଟି ନାଗରିକଙ୍କ ଆଶା ଓ ଆକାଂକ୍ଷା ବୋଲି ଶ୍ରୀ ମୋଦି କହିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରି କାମ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ସମ୍ମାନଜନକ ଭାବେ କାମ କରିବା ଲାଗି ସ୍ୱତନ୍ତ୍ର ଆଇନ ଓ ନୀତି ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁପିନ୍ଦର ସିଂ ସୁଖୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ, ନୀତି ଆୟୋଗର ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ଚଳିତ ବର୍ଷର ବାର୍ତ୍ତା 'ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ 2047' ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 122ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଡିଏମ୍କେ ସାଂସଦ କାନି ମୋଝିଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଭାରତରୁ ରୁଷ ଅଭିମୁଖେ ଯାତ୍ରା କରି ସନ୍ତାସବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତାର ଦୃଢ଼ ବାର୍ତ୍ତା ଆଜି ଉପସ୍ଥାପନ କରିଛନ୍ତି। ମସ୍କୋସ୍ଥିତ ଭାରତୀୟ ଦୂତାବାସଠାରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ କାନି ମୋଝି କହିଛନ୍ତି ପାକିସ୍ତାନରୁ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରି ସନ୍ତାସବାଦୀମାନେ ପେହେଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେ କହିଛନ୍ତି ଏହି ଆତଙ୍କବାଦୀ ଘଟଣା ପାଇଁ ନିଜକୁ ଦାୟୀ କରିଥିବା ସନ୍ତାସବାଦୀ ସଂଗଠନକୁ ପାକିସ୍ତାନ ସୁରକ୍ଷା ପ୍ରଦାନ କରୁଛି। ଭାରତ ଦାୟିତ୍ୱର ସହ ଆତଙ୍କବାଦର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରିଥିଲା। ସେଥିରେ ସାଧାରଣ ନାଗରିକ ପ୍ରଭାବିତ ହୋଇନଥିବାବେଳେ ସେନା ଶିବିରର ମଧ୍ୟ କୌଣସି କ୍ଷୟକ୍ଷତି ଘଟିନଥିଲା। କାନି ମୋଝି କହିଛନ୍ତି ଏହି ପ୍ରତିନିଧି ଦଳ ଭାରତର ସ୍ଥିତି ଏବଂ ମନୋଭାବକୁ ଉପସ୍ଥାପନ କରିବା ଲାଗି ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଏହି ପ୍ରତିନିଧି ଦଳ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଇତିମଧ୍ୟରେ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଭାରତରୁ ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳ ଜାପାନ ଗସ୍ତ ସାରି ଦକ୍ଷିଣ କୋରିଆ ଅଭିମୁଖେ ଯାତ୍ରା କରିଛନ୍ତି। ଜାପାନ ଦୂତାବାସରେ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନଙ୍କ ସହ ମତ ବିନିମୟ କରି ଶ୍ରୀ ଝା ଗତ ଏପ୍ରିଲ 22 ତାରିଖରେ ପେହେଲଗାମଠାରେ ହୋଇଥିବା ସନ୍ତାସବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅପରେସନ୍ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଦେଇଥିଲା ବୋଲି ସେ କହିଛନ୍ତି। ଭାରତର ଅପରେସନ୍ ସିନ୍ଦୁର ସମ୍ପର୍କରେ କୂଟନୈତିକ ସ୍ତରୀୟ ଆଲୋଚନା ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଆଜି ବାହାରିନ୍ରେ ପହଞ୍ଚିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ସେ ଏହି ଅବସରରେ ସେଠାକାର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ। ସାଂସଦ ଶ୍ରୀ ପଣ୍ଡା ଏବଂ ପ୍ରତିନିଧି ମଣ୍ଡଳୀଙ୍କୁ ବିମାନ ବନ୍ଦରଠାରେ ଭାରତର ରାଷ୍ଟ୍ରଦୂତ ବିନୋଦ କେ ଜାକବ ସ୍ୱାଗତ କରିଥିଲେ। ଏହି ପ୍ରତିନିଧି ଦଳରେ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି, ରାଜ୍ୟସଭା ସାଂସଦ ରେଖା ଶର୍ମା ଏବଂ ସତନାମ ସିଂ ସାନ୍ଧୁ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ବିଜେପି ସାଂସଦ ପାଙ୍କନନ୍ କୋନ୍ୟାକ୍ ଏବଂ ନିଶିକାନ୍ତ ଦୁବେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ସାଉଦି ଆରବ, କୁଏତ ଏବଂ ଆଲଜେରିଆ ଗସ୍ତ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଅନ୍ୟ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଦିଲ୍ଲୀରୁ ଆଜି ପ୍ରତ୍ୟୁଷରୁ ପାଞ୍ଚଟି ରାଷ୍ଟ୍ରଗସ୍ତରେ ଯାଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀ ପ୍ରଥମେ ଗୁଆନାରେ ପହଞ୍ଚବେ, ଏହାପରେ ଆମେରିକା, ପାନାମା, ବ୍ରାଜିଲ ଓ କଲମ୍ବିଆ ରାଷ୍ଟ୍ରଗସ୍ତରେ ଯିବେ। ଗସ୍ତ ପୂର୍ବରୁ ଶ୍ରୀ ଥରୁର୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ଆତଙ୍କବାଦ ବିରୁଦ୍ଧରେ ଭାରତର ସ୍ୱଷ୍ଟ ଆଭିମୁଖ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି ଆତଙ୍କବାଦ ବିରୁଦ୍ଧରେ ଭାରତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଶାନ୍ତି ପ୍ରତିଷ୍ଠା ହେଉଛି ମୂଳ ଲକ୍ଷ୍ୟ। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାମାନଙ୍କର ବିକାଶ ଲାଗି ନିକଟ ଭବିଷ୍ୟତରେ ଖେଲୋ ଇଣ୍ଡିଆ ଉତ୍ତର ପୂର୍ବାଞ୍ଚଳ କ୍ରୀଡ଼ା ଶୁଭାରମ୍ଭ ହେବ। ନୂଆଦିଲ୍ଲୀଠାରେ ଉତ୍ତର ପୂର୍ବାଞ୍ଚଳ ନିବେଶ ସମ୍ମିଳନୀ 2025ରେ ଯୋଗଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଦ୍ୱାରା ଭାରତ ଆଗାମୀ 10 ବର୍ଷ ମଧ୍ୟରେ ଅଲମ୍ପିକ୍ସରେ ଶ୍ରେଷ୍ଠ 10ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇପାରିବ ବୋଲି ସେ କହିଛନ୍ତି।
स्पोर्ट्स सेक्टर में हमारे पोटेंशियल को कैसे हार्नेस्ट करें उसके लिए खेलो इंडिया की श्रेणी चल रही है। खेलो इंडिया स्कूल गेम्स टैलेंट को आइडेंटिफाई करके टैलेंट को नर्चर करने की कोशिश की जा रही है। खेलो इंडिया यूनिवर्सिटी गेम्स, खेलो इंडिया यूथ गेम्स, खेलो इंडिया की एक श्रेणी चलाई है जिसमें खेलो इंडिया नॉर्थ ईस्ट गेम्स को भी हम ऐड कर रहे हैं। हर साल खेलो इंडिया नॉर्थ ईस्ट गेम्स होगी। इन नॉर्थ ईस्ट गेम्स में नॉट ओनली फॉर ओलंपिक्स गेम्स बट ट्रेडिशनल गेम्स को भी महत्व दिया जाए।
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ଆଉ ଭାରତର ଉପାନ୍ତ ଅଞ୍ଚଳ ଭାବେ ହୋଇ ରହିନାହିଁ, ବରଂ ଏହା ଭାରତର ବିକାଶ ଯାତ୍ରାର ନୂତନ କେନ୍ଦ୍ର ରୂପେ ଉଭା ହୋଇଛି। ନୂଆଦିଲ୍ଲୀଠାରେ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀ 2025ରେ ଯୋଗଦେଇ ଶ୍ରୀ ଚୌଧୁରୀ କହିଛନ୍ତି ମିଜୋରାମରେ 100% ସ୍ୱାକ୍ଷରତା ହାର ପରିଲକ୍ଷିତ ହୋଇଛି, ଯାହାକି ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ସହ ଉଦ୍ୟୋଗ ପ୍ରତି ଉତ୍ସାହ ମନୋଭାବ ସୃଷ୍ଟି କରିଛି। ସେ କହିଛନ୍ତି ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତା ପରିପ୍ରକାଶ ଲାଗି ଭିତ୍ତିଭୂମି କ୍ଷେତ୍ରଗୁଡ଼ିକ ସୁଦୃଢ଼ କରିବା ସହ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପ୍ରାୟ 1,00,000 ଛାତ୍ରବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ହଜ୍ ତୀର୍ଥଯାତ୍ରାରେ ଯାଇଥିବା ଭାରତୀୟମାନେ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାର ବ୍ୟବସ୍ଥା ଓ ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ଫଳରେ ସାଉଦି ଆରବକୁ ସହଜରେ ହଜ୍ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଏହା ସହାୟତା ପ୍ରଦାନ କରିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ହଜ୍ ତୀର୍ଥଯାତ୍ରୀଙ୍କୁ ଆରାମଦାୟକ ସେବା ସୁନିଶ୍ଚିତ କରିବା ଲାଗି ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଇତିମଧ୍ୟରେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ହଜ୍ ତୀର୍ଥଯାତ୍ରୀଙ୍କୁ ସହଜ, ସରଳ ଏବଂ ସଫଳ ଯାତ୍ରା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ସମସ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଆଇପିଏଲ୍ କ୍ରିକେଟ୍ ଆଉ ଅଳ୍ପ ସମୟ ପରେ ଜୟପୁର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏହି ମ୍ୟାଚ୍ର ଫଳାଫଳ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଦଳଗୁଡ଼ିକ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ପଞ୍ଜାବ କିଙ୍ଗ୍ସ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ପ୍ରତି ରାଜ୍ୟରେ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଅପରେସନ୍ ସିନ୍ଦୁର ସମ୍ପର୍କରେ କୂଟନୈତିକ ସ୍ତରୀୟ ଆଲୋଚନା ପାଇଁ ରୁଷରେ ପହଞ୍ଚିଲେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଖେଲୋ ଇଣ୍ଡିଆ ଉତ୍ତର ପୂର୍ବାଞ୍ଚଳ କ୍ରୀଡ଼ାର ଶୁଭାରମ୍ଭ ହେବା ନେଇ ସୂଚନା ଦେଲେ କ୍ରୀଡ଼ାମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।